ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଷୟିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ. ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର. ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ. ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀର ସେବାତୀର୍ଥଠାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ସାକ୍ଷାତ ଆଲୋଚନା କରିଛନ୍ତି. ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତାର ପ୍ରଗତି ଏବଂ ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ସମ୍ମିଳିତ ଉଦ୍ୟମ ଜାରି ରଖିବେ. ଆଲୋଚନା ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ. ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଦ୍ୱିପାକ୍ଷିକ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ର ଉପରେ ହୋଇଥିବା ଅଗ୍ରଗତି ନେଇ ଅବଗତ କରାଇଛନ୍ତି. ପଶ୍ଚିମ ଏସିଆ ସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଶ୍ରୀ ରୁବିଓ ଆମେରିକାର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି. ଶାନ୍ତି ପ୍ରତିଷ୍ଠା ଉଦ୍ୟମ ପ୍ରତି ଭାରତର ନିରନ୍ତର ସମ୍ପର୍କରେ ଶ୍ରୀ ମୋଦି ଆଲୋଚନା କାଳରେ ପୁନଃ ପ୍ରକାଶ କରିଛନ୍ତି. ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି. ଆସନ୍ତା 26 ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ରୁବିଓ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି. ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ସେଠାରେ ମିଶନାରିଜ୍ ଅଫ୍ ଚ୍ୟାରିଟି ଗସ୍ତ କରି ମଦର ଟେରେସାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି. ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଶ୍ରୀ ରୁବିଓଙ୍କ ଏହି ଗସ୍ତ ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି. ଭିଭିଜି ରାମଜୀ ଆଇନ 2025 ଅଧୀନରେ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି. ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି. ଯେକୌଣସି ବ୍ୟକ୍ତି, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି. ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ. ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ଏହି ଆଇନ ଅଧୀନରେ 100 ରୁ 125 ଦିନକୁ ବୃଦ୍ଧି କରାଯାଇଛି. ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି. ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ବିଶ୍ୱ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ରହିବା ସହ ରପ୍ତାନୀ ଅଭିବୃଦ୍ଧି ଜାରି ରହିଛି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଗତ ଏପ୍ରିଲ ମାସରେ ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ଅଭିବୃଦ୍ଧି ମେ ମାସରେ ମଧ୍ୟ ବଜାୟ ରହିଛି। ସରକାର ସାରର ବର୍ଦ୍ଧିତ ମୂଲ୍ୟର ଆର୍ଥିକ ବୋଝରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଏହାକୁ ନିଜେ ବହନ କରିଛନ୍ତି। ଆତ୍ମନିର୍ଭରତା ଏବଂ ବିଭିନ୍ନ ରାଷ୍ଟ୍ର ସହ ଭାଗିଦାରିତା ମାଧ୍ୟମରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଗତିଶୀଳ ହେଉଛି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଥିବା 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ପ୍ରଧାନମନ୍ତ୍ରୀଙ୍କ ସଫଳ ପଞ୍ଚରାଷ୍ଟ୍ରୀୟ ଗସ୍ତ ଏହାକୁ ପ୍ରମାଣ କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ବ୍ୟବସାୟ କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଭାରତ ଶିଳ୍ପ ବିକାଶ ଯୋଜନା ଭବ୍ୟ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ। ଶ୍ରୀ ଗୋଏଲ କହିଛନ୍ତି, 33,600 କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ଭବ୍ୟ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାରଙ୍କ ସହଯୋଗରେ ସମସ୍ତ ସୁବିଧା ସୁଯୋଗ ଥିବା ଶିଳ୍ପ ପାର୍କ ନିର୍ମାଣ କରାଯିବ ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀ ଉପଯୋଗ ପ୍ରତିବନ୍ଧକ ସତ୍ତ୍ୱେ ଭାରତ 76 ଦିନ ଧରି ଖୁଚୁରା ବିକ୍ରି କ୍ଷେତ୍ରରେ ଗ୍ୟାସ୍ ଏବଂ ତେଲ ମୂଲ୍ୟକୁ ଅପରିବର୍ତ୍ତିତ ରଖିପାରିଥିଲା। ଏ କ୍ଷେତ୍ରରେ ଭାରତ ବିଶ୍ୱରେ ଏକମାତ୍ର ପ୍ରମୁଖ ଅର୍ଥନୀତି ପାଲଟିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ୟୁକ୍ରେନ୍ ସଂଘର୍ଷ ଏବଂ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା କାରଣରୁ ବିଶ୍ୱସ୍ତରରେ ତେଲ ବଜାରରେ ସୃଷ୍ଟ ଆହ୍ୱାନ ସତ୍ତ୍ୱେ ଭାରତ ଦେଶବାସୀଙ୍କୁ ଆର୍ଥିକ ବୋଝରୁ ସୁରକ୍ଷା ପ୍ରଦାନ କରିଛି। ଇତିମଧ୍ୟରେ ପେଟ୍ରୋଲ୍ ଏବଂ ଡିଜେଲ୍ ଉପରୁ କେନ୍ଦ୍ର ସରକାର 4 ଥର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମଧ୍ୟ ହ୍ରାସ କରିଛନ୍ତି। ସର୍ବଶେଷ ଶୁଳ୍କ ହ୍ରାସ ଯୋଗୁଁ ସରକାର 30,000 କୋଟି ଟଙ୍କାର ରାଜସ୍ୱ ବୋଝ ବହନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚୀନ୍ର ଉତ୍ତର ସାନ୍ସି ଅଞ୍ଚଳରେ କୋଇଲା ଖଣି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 90 ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ 201 ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆହତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର କାରଣ ନେଇ ତଦନ୍ତ କରିବା ଏବଂ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନ୍ର ଉତ୍ତର ପୂର୍ବ ସହର ସୁମିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ରୁଷ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 9 ଜଣ ଆହତ ହୋଇଛନ୍ତି। ରୁଷର ଅକ୍ତିଆରରେ ଥିବା ୟୁକ୍ରେନ୍ର ଲୁହାନସ୍କ ଅଞ୍ଚଳ ସ୍ଥିତ ଏକ କଲେଜ ହଷ୍ଟେଲ ଉପରେ ୟୁକ୍ରେନ୍ କରିଥିବା ଆକ୍ରମଣର ଜବାବରେ ରୁଷିଆ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ନିର୍ଦ୍ଦେଶକ୍ରମେ ରୁଷ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ହଷ୍ଟେଲ ଉପରେ ଆକ୍ରମଣ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଗତ ବିଳମ୍ବିତ ରାତିରେ ୟୁକ୍ରେନ୍ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ରୁଷର ଏକ ତେଲ ଟର୍ମିନାଲ୍ରେ ଅଗ୍ନିକାଣ୍ଡ ଘଟିଛି। ଉତ୍ତରପ୍ରଦେଶର ଚାନ୍ଦିନଗର ବାୟୁସେନା ଘାଟିଠାରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ମାରୁନ୍ ବେରେଟ୍ ଦୀକ୍ଷାନ୍ତ ପରେଡ୍ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ବାୟୁସେନାର ସ୍ୱତନ୍ତ୍ର ସେନା ଅଧିକାରୀଙ୍କ ପ୍ରଶିକ୍ଷଣ ସମ୍ପନ୍ନ ହୋଇଛି। ପରେଡ୍ରେ ବାୟୁସେନାର ଆସିଷ୍ଟାଣ୍ଟ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଅପରେସନ୍ ସ୍ପେସ୍ ଏୟାର ଭାଇସ୍ ମାର୍ଶାଲ୍ ରାହୁଲ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ଶେଷ କରିଥିବା ଗରୁଡ଼ କମାଣ୍ଡୋଙ୍କୁ ଶ୍ରୀ ଗୁପ୍ତା ଅଭିନନ୍ଦନ ଜଣାଇଛନ୍ତି। ପରିବର୍ତ୍ତିତ ସମୟରେ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ସ୍ୱତନ୍ତ୍ର ସେନାର ଦକ୍ଷତାକୁ ନିରନ୍ତର ଭାବେ ବଜାୟ ରଖିବା ଉପରେ ଶ୍ରୀ ଗୁପ୍ତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦିଲ୍ଲୀର ଜାମିଆନଗର ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଅପହରଣ, ଗଣଦୁଷ୍କର୍ମ ଏବଂ ଧର୍ମାନ୍ତରୀକରଣ କରାଯାଇଥିବା ଅଭିଯୋଗକୁ ଜାତୀୟ ମହିଳା କମିଶନ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତ ଗଣମାଧ୍ୟମ ରିପୋର୍ଟ ଆଧାରରେ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। କମିଶନର ଅଧ୍ୟକ୍ଷ ବିଜୟ ରାହତକର ଘଟଣାର ତଦନ୍ତ ଏବଂ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦିଲ୍ଲୀ ପୁଲିସ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 7 ଦିନ ମଧ୍ୟରେ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ଦାଖଲ କରିବାକୁ କମିଶନର ଅଧ୍ୟକ୍ଷ ଶ୍ରୀମତୀ ରାହତକର ଚିଠି ମାଧ୍ୟମରେ କମିଶନରଙ୍କୁ କହିଛନ୍ତି। ରାଜସ୍ଥାନର ଦାଣ୍ଡେୱାଲା ଅଞ୍ଚଳରେ ଅଏଲ୍ ଇଣ୍ଡିଆ ଲିମିଟେଡ୍ ଏକ ନୂତନ ଗ୍ୟାସ୍ କ୍ଷେତ୍ର ସନ୍ଧାନ କରିଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପୁରୀ କହିଛନ୍ତି, ଦେଶର ଘରୋଇ ଶକ୍ତି ଉତ୍ପାଦନକୁ ସୁଦୃଢ଼ କରିବାରେ ଏହା ସହାୟକ ହେବ। ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧିକ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପୁରୀ ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ତ୍ରିଲୋକୀ ନାଥଙ୍କର ଆଜି ନୂଆଦିଲ୍ଲୀଠାରେ ପରଲୋକ ହୋଇଛି। ତାଙ୍କୁ 79 ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ଦୀର୍ଘ ବର୍ଷ ଧରି ଆକାଶବାଣୀର ସମ୍ବାଦ ସମ୍ପାଦକ ଭାବେ ଶ୍ରୀ ନାଥ କାର୍ଯ୍ୟ କରିଥିଲେ। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ପଶ୍ଚିମ ଆରବ ସାଗରର କେତେକ ଅଞ୍ଚଳ, ଦକ୍ଷିଣ ପୂର୍ବ ଆରବ ସାଗରର ଅଧିକାଂଶ ଭାଗ, କୋମୋରିନ୍ ଅଞ୍ଚଳ, ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଆଣ୍ଡାମାନ ସାଗରର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହୋଇଛି। ଆସନ୍ତା 27 ତାରିଖ ପର୍ଯ୍ୟନ୍ତ କେରଳର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ରାଜ୍ୟର 9ଟି ଜିଲ୍ଲାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି। କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଶ୍ୱିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗସ୍। ସମ୍ବାଦ ଶେଷ କଲା।